ओम शांति। 7 जनवरी 2025 मसीहा रो अनमोल महावाक्य। मीठे बच्चे, तुम्हें माने निज को संगम जुगी ब्राह्मण मने करो, तेबे सत्य जुगी वृक्ष देखा जीव एवं अत्यंत खुशी रे रहिबो। प्रश्न, जेऊ संतान माने ज्ञान रो शौकीन अटंती सेमानंकर लक्षण कौन होइथिबो? उत्तर, सेमाने परस्पर मध्यरे ज्ञान रे ही कथावार्ता हेबे, केबे हेले परचिंतन करिबे नाही, एकांत रे बसी विचार सागर मंथन करिबे। प्रश्न, ए सृष्टि रूपी ड्रामा रो केउ रहस्य को तुम्हें पिला माने ही बुझिछ? उत्तर, केवल शिव बाबांक व्यतीत ए सृष्टि रे अन्य कौनसी जिनिस सदा काल पई स्थाई नहे। पुराना दुनिया रो आत्मा मानंकु नुआ दुनिया को नेजबा पई केही तो रहिबा दरकार ना, एहा मध्य ड्रामा रो रहस्य अटे जहा को तुम्हें पिला माने ही बुझिछ। ओम शांति। पुरुषोत्तम संगम जुगरे आसीथिबा बाबा आत्मिक संतान मानंकु बुझाऊ छंती, ए कथा तो पिला माने जानी छंती जे आमे ब्राह्मण अटु, निजो को ब्राह्मण भावु छना, ए कथा मध्य भूल जाऊ छ। ब्राह्मण माने निजरो कुलो को केबे भी भूलंती नाही, सेही परी तुमको मध्य निश्चय मने रहिबा उचित जे आमे ब्राह्मण अटु। गुटिए कथा मने रहिले मध्य बेड़ा पार होई जीव, संगम रे तुमे नुआ नुआ कथा सुनु छ, तेणु मनरे तार चिंतन चलिबा दरकार जहा को विचार सागर मंथन कहा जाउ। तुम्हें माने रूप बसंत अट, तुम आत्मा रे समस्त ज्ञान भरपूर करा जायछि, तेणु मुखरु सबबेले ज्ञान रत्न बाहरिबा दरकार, निज को संगम जुगी ब्राह्मण भाविबा उचित। केही केही तो एही कथा को मध्य बुझु नाहंती, जदि निज को संगम जुगी भाविबे तेबे सत्य जुगर दृश्य देखा जीव एवं असरंती खुशी मध्य रहिबो। बाबा जहा बुझाउ छंती ताहा मन भितरे पुनरावृत्ति हेबा दरकार, आमे संगम जुगरे अछो, ए कथा मध्य तुम मानंक व्यतीत अन्य काहाकु जणा नाही। संगम जुगर पाठ पढ़ा पाई मध्य समय दरकार, नररो नारायण नरकवासी रो स्वर्गवासी हेबा पाई एहा एकमात्र पाठ पढ़ा, ए कथा मने रहिले मध्य खुशी रहिबो। हम सो अर्थात आमे ही देवता स्वर्गवासी हेउछो, संगम जुगवासी हेले जाई तो स्वर्गवासी हेबो, आगरु नरकवासी थिले तेनु बिल्कुल खराब अवस्था थिला, खराब काम करुथिले, एबे से सबु बंद करबा को हेबो, मनुष्य रो देवता स्वर्गवासी हेबा को पड़िबो। कहार स्त्री मरि जायथिले ताको पचारो तुमरो धर्म पत्नी केउठी अछन, कहिबे से स्वर्गवासी होई जायछंती, किंतु स्वर्ग केउ प्रकार जिनिस ताहा जाने नाहन। जदि स्वर्गवासी होई छंती तेव तो खुशी हेबा दरकार ना, एबे तुमे पिला माने एई सब कथा जानो छ, मन भितरे विचार करिबा दरकार, आमे एबे संगम रे रही पवित्र हेउछु, स्वर्गर संपत्ति बाबांक ठारु नेउछु, एहाकु बारंबार स्मरण करिबा उचित, भूली जिबा अनुचित, तो माया भुलाई दे एकदम कलिजुगी करि देउछि, चाली चलन एपरि हेउछि जेपरि एकदम कलिजुगी, ते खुशीर निशा रहु नाही, चेहरा जेपरि मुर्दार परी होई जाउछि। बाबा मध्य कहउछंती समस्ते कामचिता उपरे बसी जळी हुई मुर्दार होई जायछंती, तुमे जानिछ आमे मनुष्य रु देवता हेउछु, तेनो सेही भली खुशी रहिबा दरकार, सेथि पई गायन मध्य रहिछि अतिन्द्र सुखर अनुभव गोपगोपी मानंको पचार, तुमे निज मनको पचार, आमे सही अनुभव रे रहुछु, तुम्हारा यहाँ ईश्वरीय मिशन अटेना, ଇସ୍ରୋ ମିଶନ କି କାମ କରୁଛି। ପ୍ରଥମେ ତ ଶୂଦ୍ରରୁ ବ୍ରାହ୍ମଣ ଓ ପୁଣି ବ୍ରାହ୍ମଣ ଦେବତା କରାଉଛି। ଆମେ ବ୍ରାହ୍ମଣ ଏକଥା ଭୁଲିଯିବା ଉଚିତ ନୁହେଁ। ସେହି ବ୍ରାହ୍ମଣ ମାନେ ତୁରନ୍ତ କହିଦେଉଛନ୍ତି ଆମେ ହେଉଛୁ ବ୍ରାହ୍ମଣ। ସେମାନେ ତ ହେଲେ ଗର୍ଭଜାତ ସନ୍ତାନ, ତୁମେ ହେଉଛ ମୁଖବଂଶାବଳୀ, ତେଣୁ ତୁମର ବହୁତ ନିଶା ରହିବା ଦରକାର। ଗାୟନ ମଧ୍ୟ ଅଛି ଯେ ବ୍ରହ୍ମା ଭୋଜନ, ତୁମେ କାହାକୁ ବ୍ରହ୍ମା ଭୋଜନ ଖୁଆଇଲେ କେତେ ଖୁସି ହୁଅନ୍ତି, ଭାବନ୍ତି ଆମେ ପବିତ୍ର ବ୍ରାହ୍ମଣଙ୍କର ହାତରୁ ଖାଉଛୁ। ସେଥିପାଇଁ ମନ ବଚନ କର୍ମ ପବିତ୍ର ହେବା ଦରକାର। କୌଣସି ଅପବିତ୍ର କର୍ତ୍ତବ୍ୟ କରିବା ଉଚିତ ନୁହେଁ। ସମୟ ତ ଲାଗିଥାଏ ନା, ଜନ୍ମରୁ ତ କେହି ପବିତ୍ର ହେଉନାହାନ୍ତି। ଗାୟନ ରହିଛି ଯେ ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତ। ବାବାଙ୍କର ସନ୍ତାନ ହେଲ ଅର୍ଥାତ ବର୍ଷା ମିଳିଗଲା, ଥରେ ମାତ୍ର ଚିହ୍ନିଗଲେ ଓ କହିଲେ ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା, ବ୍ରହ୍ମାଙ୍କ ପିତା ଶିବ। ନିଶ୍ଚୟ ଆସିଗଲେ ଉତ୍ତରାଧିକାରୀ ହୋଇଯାଇଥାନ୍ତି। ପୁଣି ଯଦି କୌଣସି ଅକର୍ତ୍ତବ୍ୟ କରିଲେ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ, ଯେପରି କାଶୀ କଲବଟ ବିଷୟରେ ବୁଝାଯାଇଛି। ଦଣ୍ଡ ପାଇବା ଦ୍ଵାରା ହିସାବ କିତାବ ଯୁକ୍ତ ହୋଇଥାଏ। ମୁକ୍ତି ନିମନ୍ତେ ହିଁ ପୁଅକୁ ଦେଉଥିଲେ, ଏଠାରେ ତ ସେ କଥା ନାହିଁ। ଶିବ ବାବା ପିଲାମାନଙ୍କୁ କହୁଛନ୍ତି ମାମେ କମ ୟାଦ କରୁ, ଅର୍ଥାତ କେବଳ ମତେ ମନେ ପକାଅ। କେତେ ସହଜ, ତଥାପି ମଧ୍ୟ ମାୟାର ଚକ୍ର ଆସିଯାଉଛି। ତୁମର ଏହି ଯୁଦ୍ଧ ସବୁଠାରୁ ଅଧିକ ସମୟ ଚାଲୁଛି, ବାହୁବଳର ଯୁଦ୍ଧ ଏତେ ସମୟ ଚାଲେ ନାହିଁ। ତୁମେ ତ ଯେବେଠାରୁ ଆସିଛ ଯୁଦ୍ଧ ଆରମ୍ଭ ହୋଇଛି, ପୁରୁଣାମାନଙ୍କ ସହିତ କେତେ ଯୁଦ୍ଧ ଚାଲୁଛି, ନୂଆ ଯିଏ ଆସିବେ ତାଙ୍କ ସହିତ ମଧ୍ୟ ଚାଲିବ। ସେ ସ୍ଥୂଳ ଲଢେଇରେ ମଧ୍ୟ ମରିଥାନ୍ତି, ପୁଣି ଅନ୍ୟମାନେ ଆସି ମିଶିଥାନ୍ତି, ଏଥିରେ ମଧ୍ୟ ମରିଯାନ୍ତି, ପୁଣି ବୃଦ୍ଧି ମଧ୍ୟ ହୋଇଥାଏ। ବୃକ୍ଷ ନିଶ୍ଚୟ ବଡ଼ ହେବ, ବାବା ମିଠା ମିଠା ସନ୍ତାନ ମାନଙ୍କୁ ବୁଝାଉଛନ୍ତି। ଏ କଥା ମନେ ରହିବା ଉଚିତ ଯେ ସେ ପିତା ପରମ ଶିକ୍ଷକ ଏବଂ ସତ୍ଗୁରୁ ମଧ୍ୟ ଅଟନ୍ତି। କୃଷ୍ଣଙ୍କୁ ତ ସତ୍ଗୁରୁ ବାପା କିମ୍ବା ଶିକ୍ଷକ କୁହାଯିବ ନାହିଁ। ତୁମକୁ ସମସ୍ତଙ୍କର କଲ୍ୟାଣ କରିବାର ସୌକ ରହିବା ଦରକାର। ମହାରଥୀ ସନ୍ତାନ ମାନେ ସେବାରେ ରହିଥାନ୍ତି, ସେମାନଙ୍କୁ ବହୁତ ଖୁସି ରହିଥାଏ। ଯେଉଁଠି ନିମନ୍ତ୍ରଣ ମିଳିଥାଏ ଦୌଡ଼ିଥାନ୍ତି। ପ୍ରଦର୍ଶନୀ ସେବା କମିଟିରେ ମଧ୍ୟ ଭଲ ଭଲ ସନ୍ତାନ ବଛା ଯାଇଥାନ୍ତି, ସେମାନଙ୍କୁ ନିର୍ଦ୍ଦେଶ ମିଳିଥାଏ। ସେବା କରୁଥିଲେ କୁହାଯିବ ଏମାନେ ଈଶ୍ୱରୀୟ ମିଶନର ଭଲ ସନ୍ତାନ ଅଟନ୍ତି। ବାବା ମଧ୍ୟ ଖୁସି ହୁଅନ୍ତି ଯେ ଇଏ ତ ବହୁତ ଭଲ ସେବା କରୁଛନ୍ତି। ନିଜ ମନକୁ ପଚାରିବା ଦରକାର, ଆମେ ସେବା କରୁଛୁ କହୁଛନ୍ତି ଅନ୍ ଗଡ୍ ଫାଦରଲି ସର୍ଭିସ, ତେବେ ଈଶ୍ୱର ପିତାଙ୍କର ସେବା କଣ? ବାସ୍ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ, ମନ ମନା ଭବ ଆଦି ମଧ୍ୟ ଅନ୍ତର ଜ୍ଞାନ ତ ବୁଦ୍ଧିରେ ଅଛି। ତୁମର ନାମ ହିଁ ହେଉଛି ସୁଦର୍ଶନ ଚକ୍ରଧାରୀ, ତେଣୁ ସେହି ଚିନ୍ତନ ରହିବା ଦରକାର। ସୁଦର୍ଶନ ଚକ୍ର ଅଟକି ନଥାଏ, ତୁମେ ଚୈତନ୍ୟ ଲାଇଟ୍ ହାଉସ୍ ଅର୍ଥାତ୍ ମାଇଟ୍ ହାଉସ୍ ଅଟ। ତୁମର ବହୁତ ମହିମା ଗାନ କରାଯାଉଛି, ବେହଦ ବାବାଙ୍କର ଗାୟନକୁ ମଧ୍ୟ ତୁମେମାନେ ଜାଣିଛ। ସେ ଜ୍ଞାନର ସାଗର, ଅତୀତ ପାବନ, ଗୀତାର ଭଗବାନ ଅଟନ୍ତି। ସେହି ଜ୍ଞାନ ଏବଂ ଯୁଗବଳ ଦ୍ଵାରା ଏହି କାର୍ଯ୍ୟ କରାଉଛନ୍ତି, ଏଥିରେ ଯୁଗବଳର ବହୁତ ପ୍ରଭାବ ରହିଛି। ଭାରତର ପ୍ରାଚୀନ ଯୁଗ ବହୁତ ପ୍ରସିଦ୍ଧ, ତାହା ତୁମେ ଏବେ ଶିଖୁଛ। ସନ୍ନ୍ୟାସୀମାନେ ତ ହଠଯୋଗୀ ଅଟନ୍ତି, ସେମାନେ ପତିତମାନଙ୍କୁ ପାବନ କରିପାରିବେ ନାହିଁ। ଜ୍ଞାନ ତ ଏକମାତ୍ର ବାବାଙ୍କ ପାଖରେ ହିଁ ଅଛି। ଜ୍ଞାନ ଦ୍ଵାରା ତୁମେମାନେ ଜନ୍ମ ନେଉଛ। ଗୀତାକୁ ମା ବାପ ବୋଲି କୁହାଯାଏ, ଗୀତା ମାତା ପିତା ଅଟେନା। ତୁମେ ଶିବ ବାବାଙ୍କର ସନ୍ତାନ, ପୁଣି ମାତା ପିତା ଦରକାର ନା? ମନୁଷ୍ୟ ମାନେ ତ କେବଳ ଗାୟନ କରୁଛନ୍ତି, କିନ୍ତୁ କିଛି ବୁଝି ନାହାନ୍ତି। ବାବା ବୁଝାଉଛନ୍ତି ଏହାର ଅର୍ଥ କେତେ ଗୁହ୍ୟ ଅଟେ। ଈଶ୍ୱର ପିତା କୁହାଯାଉଛି, ପୁଣି ମାତା ପିତା କାହିଁକି କୁହାଯାଉଛି? ବାବା ବୁଝାଉଛନ୍ତି ଯଦିଓ ସରସ୍ୱତୀ ଅଛନ୍ତି, କିନ୍ତୁ ବାସ୍ତବରେ ସତ୍ୟ ମାତା ତ ବ୍ରହ୍ମପୁତ୍ରା ଅର୍ଥାତ୍ ବ୍ରହ୍ମା ବାବା ଅଟନ୍ତି। ସାଗର ଏବଂ ବ୍ରହ୍ମପୁତ୍ରା ନଦୀ ବ୍ରହ୍ମାଙ୍କର ପ୍ରତୀକ ଅଟେ। ସେ ଅଛନ୍ତି ପ୍ରଥମେ ପ୍ରଥମେ, ସେହି ଦୁହିଁଙ୍କର ସଙ୍ଗମ ହେଉଛି। ବାବା ବ୍ରହ୍ମାଙ୍କ ଭିତରେ ପ୍ରବେଶ କରୁଛନ୍ତି, ଏହା କେତେ ସୂକ୍ଷ୍ମ କଥା ଅଟେ। ବହୁତଙ୍କ ବୁଦ୍ଧିରେ ଏ କଥା ରହୁନାହିଁ, ଯାହାକି ଚିନ୍ତନ କରିବେ ବିଲକୁଲ ସ୍ୱଚ୍ଛ ବୁଦ୍ଧି ସମ୍ପନ୍ନ ଅଟନ୍ତି, ସେମାନେ କମ ପଦ ପାଇବେ। ତାଙ୍କ ନିମନ୍ତେ ବାବା ପୁନର୍ବାର କହୁଛନ୍ତି, ବିଲକୁଲ ସ୍ୱଳ୍ପ ବୁଦ୍ଧି ଅଟନ୍ତି, ସେମାନେ କମ ପଦ ପାଇବେ। ତାଙ୍କ ନିମନ୍ତେ ବାବା ପୁନର୍ବାର କହୁଛନ୍ତି, ନିଜକୁ ଆତ୍ମା ଭାବ, ଏହା ତ ସହଜ ଅଟେ ନା? ଆମ ଆତ୍ମାମାନଙ୍କର ପିତା ହେଉଛନ୍ତି ପରମାତ୍ମା। ସେ ତୁମ ଆତ୍ମାମାନଙ୍କୁ କହୁଛନ୍ତି, କେବଳ ମତେ ମନେ ପକାଇଲେ ବିକର୍ମ ବିନାଶ ହେବ, ଏହା ହେଉଛି ମୁଖ୍ୟ କଥା। ସ୍ୱଳ୍ପ ବୁଦ୍ଧିବାନ ଆତ୍ମା ଗହନ କଥା ବୁଝିପାରିବେ ନାହିଁ, ସେଥିପାଇଁ ଗୀତାରେ ମଧ୍ୟ ଅଛି ମନ ମନା ଭବ। ସମସ୍ତେ ଲେଖୁଛନ୍ତି, ବାବା ଯୁଗର ଯାତ୍ରା ବହୁତ କଷ୍ଟ ସାଧ୍ୟ, ବାରମ୍ବାର ଭୁଲି ଯାଉଛନ୍ତି, କୌଣସି ନା କୌଣସି ବିଷୟରେ ହାରିଯାଉଛନ୍ତି। ଏହା ମାୟା ଏବଂ ଈଶ୍ୱରଙ୍କ ସନ୍ତାନ ମଧ୍ୟରେ ବକ୍ସିଂ ଅଟେ, କିନ୍ତୁ ଏ ବିଷୟରେ କାହାକୁ ମଧ୍ୟ ଜଣାନାହିଁ। ବାବା ବୁଝାଉଛନ୍ତି, ମାୟା ଉପରେ ବିଜୟ ପ୍ରାପ୍ତ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ। ପ୍ରଥମେ ପ୍ରଥମେ ତୁମେ ଆସିଛ କର୍ମ ସମ୍ବନ୍ଧରେ, ସେହିଥିରେ ଆସି ଆସି ପୁଣି ଅଧାକଳ୍ପ ପରେ ତୁମେ କର୍ମ ବନ୍ଧନରେ ଆସିଯାଇଛ। ପ୍ରଥମେ ପ୍ରଥମେ ତୁମେ ପବିତ୍ର ଆତ୍ମା ଥିଲ, ନା ସୁଖର ନା ଦୁଃଖର କର୍ମବନ୍ଧନ ଥିଲା, ପୁଣି ସୁଖର ସମ୍ବନ୍ଧରେ ଆସିଲ, ଏ କଥା ମଧ୍ୟ ଏବେ ତୁମେମାନେ ଜାଣୁଛ। ଆମେ ସମ୍ବନ୍ଧରେ ଥିଲୁ, ଏବେ ଦୁଃଖର ବନ୍ଧନରେ ଅଛୁ, ପୁଣି ନିଶ୍ଚୟ ସୁଖରେ ରହିବୁ। ସେତେବେଳେ ଦୁନିଆ ନୂଆ ଥିଲା, ସେତେବେଳେ ମାଲିକ ଥିଲୁ, ଏବେ ପୁରୁଣା ଦୁନିଆରେ ପତିତ ହୋଇଯାଇଛୁ, ପୁଣି ଆମେ ଦେବତା ହେଉଛୁ, ତେଣୁ ଏକଥା ମନେ ପକାଇବାକୁ ପଡିବ ନା? ବାବା କହୁଛନ୍ତି, ମତେ ମନେ ପକାଇଲେ ତୁମର ପାପ କଟିଯିବ, ତୁମେ ମୋ ଘରକୁ ଆସିଯିବ, ଭାୟା ଶାନ୍ତିଧାମ ସୁଖଧାମକୁ ଆସିବ। ପ୍ରଥମେ ଘରକୁ ଯିବାକୁ ପଡିବ, ବାବା କହୁଛନ୍ତି, ମତେ ମନେ ପକାଇଲେ ତୁମେ ପବିତ୍ର ହେବ, ମୋ ପତିତ ପାବନ ତୁମକୁ ପବିତ୍ର କରୁଛି ଘରକୁ ଆସିବା ପାଇଁ। ଏହିପରି ନିଜ ସହିତ କଥା ହେବାକୁ ପଡିବ। ନିଶ୍ଚିତ ଭାବେ ଚକ୍ର ପ୍ରାୟ ହେଉଛି, ଆମେ ଏତେ ଜନ୍ମ ନେଇଛୁ, ଏବେ ବାବା ପତିତରୁ ପବିତ୍ର କରିବା ପାଇଁ ଆସିଛନ୍ତି। ଏ ଯୁଗବଳ ଦ୍ୱାରା ହିଁ ବାବା ପବିତ୍ର ହେବା, ଏବଂ ଏହା ବହୁତ ନାମୀ ଗ୍ରାମୀ ଅଟେ, ଯାହାକୁ କେବଳ ବାବା ହିଁ ଶିଖାଇ ପାରିବେ। ଏଥିରେ ଶରୀର ଦ୍ୱାରା କିଛି କରିବାର ଆବଶ୍ୟକତା ନାହିଁ, ତେଣୁ ସାରା ଦିନ ଏହି କଥାର ମନ୍ଥନ ଚାଲିବା ଦରକାର। ଏକାନ୍ତରେ ଯେଉଁଠି ବସ ଅଥବା ଯେଉଁଠାକୁ ବି ଯାଅ, ବୁଦ୍ଧିରେ ଏହା ହିଁ ରହୁ। ଏକାନ୍ତ ସ୍ଥାନ ତ ବହୁତ ରହିଛି, ଛାତ ଉପରେ ମଧ୍ୟ ଡରିବାର କୌଣସି କଥା ନାହିଁ। ଆଗରୁ ତୁମେ ସକାଳୁ ମୁରଲୀ ଶୁଣିବା ପରେ ପାହାଡ଼ ଉପରକୁ ଯାଉଥିଲ, ଯାହା ଶୁଣିଥାଅ ତାର ଚିନ୍ତନ କରିବା ପାଇଁ ପାହାଡ଼ ଉପରେ ଯାଇ ବସୁଥିଲ। ଯେଉଁମାନେ ଜ୍ଞାନର ଶୌକିନ ହୋଇଥିବେ, ସେମାନେ ତ ପରସ୍ପର ମଧ୍ୟରେ ଜ୍ଞାନର କଥା ହିଁ ହେବେ। ଜ୍ଞାନ ନଥିଲେ ପରଚିନ୍ତନ କରିବେ? ପ୍ରଦର୍ଶନୀରେ ତୁମେ କେତେ ଜଣକୁ ଏହି ରାସ୍ତା ବତାଉଛ, ଭାବୁଛ ଆମର ଧର୍ମ ବହୁତ ସୁଖଦାୟୀ ଅଟେ। ଅନ୍ୟ ଧର୍ମାବଲମ୍ବୀ ମାନଙ୍କୁ କେବଳ ଏତିକି ବୁଝାଇବାକୁ ହେବ ଯେ ବାବାଙ୍କୁ ମନେ ପକାଅ, ଏ କଥା ଭାବିବାର ନାହିଁ ଯେ ଇଏ ମୁସଲମାନ ମୁଁ ଅମୁକ, ନା ଆତ୍ମାକୁ ଦେଖି ବୁଝାଇବାକୁ ହେବ। ପ୍ରଦର୍ଶନରେ ବୁଝାଇବା ସମୟରେ ମଧ୍ୟ ଏହି ଅଭ୍ୟାସ ରହୁ, ମୁଁ ଆତ୍ମା ଭାଇକୁ ବୁଝାଉଛି। ଏବେ ଆମକୁ ବାବାଙ୍କ ଠାରୁ ବର୍ଷା ମିଳୁଛି, ନିଜକୁ ଆତ୍ମା ଭାବି ଭାଇମାନଙ୍କୁ ଜ୍ଞାନ ଦେଉଛି। ଏବେ ବାବାଙ୍କ ପାଖକୁ ଚାଲ, ବହୁତ ସମୟରୁ ଅଲଗା ହୋଇଯାଇଛ, ତାହା ହେଉଛି ଶାନ୍ତିଧାମ। ଏଠାରେ କେତେ ଅଶାନ୍ତି ଦୁଃଖ ଆଦି ରହିଛି। ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ଭାବିବାର ଅଭ୍ୟାସ କର, ତେବେ ନାମ ରୂପ ଦେହ ସବୁ ଭୁଲିଯିବ। ଅମକ ମୁସଲମାନ ଅଟେ, ଏବେ କାହିଁକି କହୁଛ, ଆତ୍ମା ଭାବି ବୁଝାଅ। ବୁଝେଇ ପାରୁଛନ୍ତି ଇଏ ଭଲ ଆତ୍ମା ନା ଖରାପ ଆତ୍ମା? ଏ କଥା ଆତ୍ମା ନିମନ୍ତେ ହିଁ କୁହାଯାଉଛି, ଖରାପ ଆତ୍ମା ଠାରୁ ଦୂରେ ରହିବା ଉଚିତ। ଏବେ ତୁମେ ବେହଦ ବାବାଙ୍କର ସନ୍ତାନ ଅଟ, ଏଠାରେ ବହୁତ ଦିନ ଅଭିନୟ କଲେ ଏବେ ପୁଣି ଘରକୁ ଯିବାକୁ ହେବ, ତେଣୁ ପବିତ୍ର ହେବାକୁ ପଡ଼ିବ। ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ହେବ, ପବିତ୍ର ହେଲେ ପବିତ୍ର ଦୁନିଆର ମାଲିକ ହେବ। ମୁଖ ଦ୍ୱାରା ପ୍ରତିଜ୍ଞା କରିବାକୁ ପଡ଼ିଥାଏ, ବାବା ମଧ୍ୟ କହୁଛନ୍ତି ପ୍ରତିଜ୍ଞା କର। ବାବା ଉପାୟ ମଧ୍ୟ ବତାଉଛନ୍ତି ଯେ ତୁମେ ଆତ୍ମା ଭାଇ ଭାଇ ଅଟ, ପୁଣି ଶରୀରରେ ଆସିଲେ ଭାଇ ଭଉଣୀ ହେଉଛ। ଭାଇ ଭଉଣୀ ଭିତରେ ବିକାରୀ ସମ୍ବନ୍ଧ ରହିପାରିବ ନାହିଁ। ପବିତ୍ର ହୋଇ ତୁମେ ବାବାଙ୍କୁ ମନେ ପକାଇଲେ ବିଶ୍ୱର ମାଲିକ ହୋଇଯିବ। ଏ କଥା ମଧ୍ୟ ବୁଝାଯାଉଛି, ମାୟା ଠାରୁ ହାରିଗଲେ ପୁଣି ଉଠି ଛିଡ଼ା ହୋଇଯାଅ, ଯେତେ ଛିଡ଼ା ହେବ ସେତେ ପ୍ରାପ୍ତି କରିପାରିବ। କ୍ଷତି ଏବଂ ଜମା ତ ହୋଇଥାଏ ନା, ଅଧାକଳ୍ପ ଜମା, ପୁଣି ରାବଣ ରାଜ୍ୟରେ କ୍ଷତି ହୋଇଥାଏ, ହିସାବ ରହିଛି ନା। ଜିତିବା ଅର୍ଥାତ୍ ଜମା, ହାରିବା ଅର୍ଥାତ୍ କ୍ଷତି, ତେଣୁ ନିଜର ସମ୍ପୂର୍ଣ୍ଣ ଯାଞ୍ଚ କରିବା ଦରକାର। ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମକୁ ଖୁସି ମିଳିବ। ସେମାନେ ତ କେବଳ ଗାୟନ କରିଥାନ୍ତି, କିନ୍ତୁ ଜ୍ଞାନ କିଛି ହେଲେ ନାହିଁ, ଅଜ୍ଞାନତାରେ ସବୁ କିଛି କରୁଛନ୍ତି। ତୁମେମାନେ ତ ପୂଜା ଆଦି କରୁନାହ, ବାକି ଗାୟନ ତ କରିବ ନା? ସେହି ଏକମାତ୍ର ବାବାଙ୍କର ଗାୟନ ହେଉଛି ଅବ୍ୟଭିଚାରୀ ଗାୟନ। ବାବା ଆସି ତୁମକୁ ସ୍ୱତଃ ପଢ଼ାଉଛନ୍ତି, ତୁମର କୌଣସି ପ୍ରଶ୍ନ ପଚାରିବାର ଆବଶ୍ୟକତା ନାହିଁ। ଚକ୍ର ସ୍ମୃତିରେ ରହିବା ଦରକାର, ବୁଝିବା ଦରକାର ଯେ କିପରି ଆମେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛୁ, ପୁଣି ହାରିଯାଉଛୁ। ବାବା ବୁଝାଉଛନ୍ତି ହାରିବା ଦ୍ୱାରା 100 ଗୁଣା ଦଣ୍ଡ ଭୋଗ କରିବାକୁ ପଡିବ। ବାବା କହୁଛନ୍ତି ସତଗୁରୁଙ୍କର ନିନ୍ଦା କରାଅ ନାହିଁ, ନଚେତ କେଉଁଠି ରହିପାରିବ ନାହିଁ। ଏହା ସତ୍ୟନାରାୟଣଙ୍କର କଥା ଅଟେ, ଏହାକୁ କେହି ଜାଣିନାହାନ୍ତି। ଗୀତା ଏବଂ ସତ୍ୟ ନାରାୟଣଙ୍କର କଥା ଅଲଗା ଅଲଗା କହିଦେଉଛନ୍ତି, ନରର ନାରାୟଣ ହେବା ପାଇଁ ହିଁ ଏହି ଗୀତା ଉଦ୍ଦିଷ୍ଟ। ବାବା କହୁଛନ୍ତି ମୁଁ ତୁମକୁ ନରର ନାରାୟଣ ହେବାର କଥା ଶୁଣାଉଛି, ଏହାକୁ ଗୀତା ମଧ୍ୟ କୁହାଯାଉଛି, ତା ସହିତ ଆମର କଥା ମଧ୍ୟ କୁହାଯାଉଛି। ତୃତୀୟ ନେତ୍ର ବାବା ହିଁ ଦେଉଛନ୍ତି, ଏ କଥା ମଧ୍ୟ ଜାଣିଛ, ଆମେ ଦେବତା ହେଉଛୁ, ତେଣୁ ନିଶ୍ଚିତ ଦିବ୍ୟ ଗୁଣ ମଧ୍ୟ ରହିବା ଦରକାର। ଏହି ସୃଷ୍ଟିରେ କୌଣସି ଜିନିଷ ସ୍ଥାୟୀ ନୁହେଁ, ସଦା ସ୍ଥାୟୀ ତ ଏକମାତ୍ର ଶିବ ବାବା ହିଁ ଅଟନ୍ତି, ବାକି ତ ସମସ୍ତଙ୍କୁ ତଳକୁ ଖସିବାକୁ ହିଁ ପଡିବ। ପରନ୍ତୁ ସେ ମଧ୍ୟ ସମସ୍ତଙ୍କୁ ଘରକୁ ଫେରାଇ ନେଇଯିବା ପାଇଁ ସଙ୍ଗମରେ ଆସିଥାନ୍ତି। ପୁରୁଣା ଦୁନିଆର ଆତ୍ମାମାନଙ୍କୁ ନୂଆ ଦୁନିଆକୁ ନେବା ପାଇଁ କେହି ଜଣେ ତ ଦରକାର ନା, ତେଣୁ ଡ୍ରାମାର ଏହିସବୁ ରହସ୍ୟ ରହିଛି। ବାବା ଆସି ପବିତ୍ର କରୁଛନ୍ତି, କୌଣସି ଦେହଧାରୀଙ୍କୁ ଭଗବାନ କୁହାଯାଇ ପାରିବ ନାହିଁ। ବର୍ତ୍ତମାନ ବାବା ବୁଝାଉଛନ୍ତି ଆତ୍ମାର ଡେଣା କଟିଯାଇଛି, ତେଣୁ ଉଡ଼ି ପାରୁନାହିଁ। ବାବା ଆସି ଜ୍ଞାନ ଏବଂ ଯୁଗର ଡେଣା ଦେଉଛନ୍ତି। ଯୁଗ ବଳ ଦ୍ୱାରା ତୁମର ପାପ ଭସ୍ମ ହୋଇଯିବ, ତୁମେ ପୁଣ୍ୟ ଆତ୍ମା ହୋଇଯିବ। ପ୍ରଥମେ ତ ମେହନତ ମଧ୍ୟ କରିବାକୁ ହେବ। ସେଥିପାଇଁ ବାବା କହୁଛନ୍ତି, ମାମେ କମ୍ ୟାଦ କର, ଚାଟ ରଖ। ଯାହାଙ୍କର ଚାଟ ଭଲ ହୋଇଥିବ ସେମାନେ ଚାଟ ଲେଖିବେ ଏବଂ ତାଙ୍କୁ ଖୁସି ମଧ୍ୟ ଲାଗିବ। ବର୍ତ୍ତମାନ ସମସ୍ତେ ପରିଶ୍ରମ କରୁଛନ୍ତି, ଚାଟ ଲେଖୁନାହାନ୍ତି, ତେଣୁ ଯୁଗର ଶକ୍ତି ଜମା ହେଉନାହିଁ। ଚାଟ ଲେଖିବାରେ ବହୁତ ଫାଇଦା ରହିଛି। ଚାଟ ସହିତ ଜ୍ଞାନର ପଏଣ୍ଟ ମଧ୍ୟ ଲେଖିବା ଦରକାର। ଚାଟରେ ତ ଉଭୟ ଲେଖିବା ଦରକାର, କେତେ ସେବା କରିଲେ ଏବଂ କେତେ ବାବାଙ୍କୁ ମନେ ପକାଇଲେ। ଏହିପରି ପୁରୁଷାର୍ଥ କରିବା ଉଚିତ, ଯେପରି ଅନ୍ତିମ ସମୟରେ କୌଣସି କଥା ମନେ ନ ପଡୁ। ନିଜକୁ ଆତ୍ମା ଭାବି ପୁଣ୍ୟ ଆତ୍ମା ଭାବ, ପୁଣ୍ୟ ଆତ୍ମା ହୋଇଯାଉ। ଏହି ମେହନତ କରିବାକୁ ହେବ। ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ଏକାନ୍ତରେ ବସି ଜ୍ଞାନର ଚିନ୍ତନ ମନ୍ଥନ କରିବାକୁ ହେବ। ଯୁଗର ଯାତ୍ରାରେ ରହି ମାୟା ଉପରେ ବିଜୟ ପ୍ରାପ୍ତ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ। 2 କାହାକୁ ବି ଜ୍ଞାନ ଶୁଣାଇବା ସମୟରେ ବୁଦ୍ଧିରେ ରହୁଛେ, ମୁଁ ଆତ୍ମା ଭାଇକୁ ଜ୍ଞାନ ଶୁଣାଉଛି, ନିଜର ନାମ ରୂପ ଦେହ ସବୁକିଛି ଭୁଲିଯାଉ। ପବିତ୍ର ହେବାର ପ୍ରତିଜ୍ଞା କରି ନିଜେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାକୁ ପଡିବ। ବରଦାନ ନିଜ ପ୍ରତି ଇଚ୍ଛା ମାତ୍ର ଅବିଦ୍ୟା ହୋଇ ବାବାଙ୍କ ସମାନ ଅଖଣ୍ଡ ଦାନୀ ପରୋପକାରୀ ହୁଅ। ବ୍ରହ୍ମା ବାବା ଯେପରି ନିଜର ଆରାମ କରିବାର ସମୟକୁ ମଧ୍ୟ ସେବାରେ ଲଗାଉଥିଲେ, ନିଜେ ନିର୍ମାଣ ଅର୍ଥାତ୍ ନିରହଙ୍କାରୀ ହୋଇ ପିଲାମାନଙ୍କୁ ସମ୍ମାନ ଦେଉଥିଲେ, ସବୁ କାର୍ଯ୍ୟ କରୁଥିଲେ, ମଧ୍ୟ ସୁନାମ ପ୍ରାପ୍ତ କରିବାର ଇଚ୍ଛାକୁ ମଧ୍ୟ ତ୍ୟାଗ କରିଥିଲେ। ନାମ ମାନ ସ୍ୱାଭିମାନ ସବୁଥିରେ ପରୋପକାରୀ ହୋଇଥିଲେ। ନିଜର ନାମ ପ୍ରାପ୍ତିକୁ ତ୍ୟାଗ କରି ଅନ୍ୟମାନଙ୍କର ନାମ ବିଖ୍ୟାତ କରାଇଥିଲେ। ନିଜକୁ ସର୍ବଦା ସେବାଧାରୀ କରି ରଖିଥିଲେ। ପିଲାମାନଙ୍କୁ ମାଲିକ କରିଥିଲେ। ପିଲାମାନଙ୍କର ଖୁସିରେ ନିଜର ପିଲାମାନଙ୍କର ସୁଖରେ ନିଜର ସୁଖ ମନେ କରୁଥିଲେ। ଏହିଭଳି ବାବାଙ୍କ ସମାନ ଇଚ୍ଛା ମାତ୍ରମ ଅବିଦ୍ୟା ଅର୍ଥାତ୍ ମସ୍ତ ଫକୀର ହୋଇ ଅଖଣ୍ଡ ଦାନୀ ପରୋପକାରୀ ହୁଅ, ତେବେ ଯାଇ ବିଶ୍ୱ କଲ୍ୟାଣ କାର୍ଯ୍ୟରେ ତୀବ୍ର ଗତି ଆସିବ। ସବୁ ପ୍ରକାରର ସମସ୍ୟା ତଥା ଝଗଡ଼ା ସମାପ୍ତ ହୋଇଯିବ। ସ୍ଲୋଗାନ ଜ୍ଞାନ ଗୁଣ ଏବଂ ଧାରଣାରେ ସିନ୍ଧୁ ହୁଅ, ସ୍ମୃତିରେ ବିନ୍ଦୁ ହୁଅ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। 7 ଏବେ ତୁମେ ପିଲାମାନେ ନିଜର ଶ୍ରେଷ୍ଠ ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସକାଶ ଦିଅ, ଦୁର୍ବଳ ଆତ୍ମାମାନଙ୍କୁ ବଳ ଦିଅ, ନିଜର ପୁରୁଷାର୍ଥର ସମ ଅନ୍ୟମାନଙ୍କୁ ସହଯୋଗ ହେବାରେ ଲଗାଅ। ଅନ୍ୟମାନଙ୍କୁ ସହଯୋଗ ଦେବା ଅର୍ଥାତ୍ ନିଜର ଖାତା ଜମା କରିବା। ଏବେ ଏହିଭଳି ବାତାବରଣ ସୃଷ୍ଟି କର ଯାହାକି ଆମକୁ କୌଣସି ପ୍ରକାରର ସହଯୋଗ ନେବାର ନାହିଁ କିନ୍ତୁ ଦେବାର ଅଛି। ତେବେ ଦେବା ଭିତରେ ହିଁ ନେବା ଅନ୍ତର୍ନିହିତ ହୋଇ ରହିଛି। ଓମ୍ ଶାନ୍ତି।